ନମସ୍କାର, ମୁଁ ସୁମିତ୍ରା ବେହେରା କହୁଥିଲି, ଚାଲିଆସି ନିରଙ୍କାରନଗର ୱାର୍ଡ ନମ୍ବର 21। ଆମର ଏଠି ବହୁତ ପାଣିର ଅସୁବିଧା ଥିଲା, ତ ସି ପାର୍କ ତରଫରୁ ଆମର ଯେତେବେଳେ ଏଟିଏମ୍ ବସିଲା ପାଣିର ସୁବିଧା ହେଇଗଲା, ୱାଟର ଏଟିଏମ୍ ବସିଲା ପାଣିର ସୁବିଧା ହେଇଗଲା, ସେଥିରେ ବି ବ୍ଲିଚିଂ କରୁଛି ଆଉ ବହୁତ ପିଓର ୱାଟର ଆସୁଛି, ଯୋଉଟା କି ଆମ ହେଲ୍ଥ ପାଇଁ ବହୁତ ଭଲ। ଥ୍ୟାଙ୍କ ୟୁ ସିଫା ଆମକୁ ଏମିତି ହେଲ୍ପ କରିଥିବାରୁ। କେବଳ ସିଫା, କେବଳ ଏଟିଏମ୍ ପାଣି ନୁହଁ, ଆମର ବି ଏଠି ଲାଟିନ୍ ଗାଡି ଆସିବାକୁ ବହୁତ ଅସୁବିଧା ହଉଥିଲା, ପ୍ରାୟତଃ 100% 20% କି 30% ଲାଟିନ୍ ଗାଡି ଠିକ୍ ଟାଇମ୍ରେ ଆସିପାରୁଛି, ଆଉ ଯେତିକି ଆସିପାରୁନି ଆମେ ପୁଣି କମ୍ପ୍ଲେନ୍ କଲେ ହୁଏତ ଠିକ୍ ହେଇଯାଇପାରେ, ଆଉ ଯେତିକି ବି ଆପଣ ଆମକୁ ସାହାଯ୍ୟ କରିଛନ୍ତି ସେଥିପାଇଁ ଆପଣଙ୍କୁ ଥ୍ୟାଙ୍କ ୟୁ।